ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ସତ୍ୟନାରାୟଣ ସମସ୍ତଙ୍କର ମନ ଭିଷ ପୂରଣ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ
ଧାରିତିରେ ମନ ତ
ତାନ୍ତ୍ରିକ ତ ଧାରଣ ବାସାଲ ବାମ ଭାଗେଣ ତସ୍ୟ ରଖନ୍ତୁ ସର୍ବଦା ମୋତେ ଯମୁନା ଯିବାକୁ ହେଲା ମନାଲ ଡାକୁ ଅଛି ଅନେକ ଦୂରରେ ମୋ ଡାକ କି ମହାବାହୁ ବାଜେ ନା କର୍ଣ୍ଣରେ ନୀଳାଚଳ ବିହାରୀ ହେ ସିନ୍ଧୁ କୂଳେ ରହି ଗଭୀର ହୋଇଲା କର୍ଣ୍ଣ କୁହ ଭାବ ଗ୍ରାହୀ ଓଡ଼ିଶା ଜନଙ୍କୁ ଥରେ ଚାହଁ ଡୋଳା ଡାକନ୍ତି ବିପଦ ବେଳେ ଆକୁଳିତ ହୋଇ ଶ୍ରୀମନ୍ତ ବର୍ଗେ ଦେଇ ମନ କର୍ଣ୍ଣ ବିଷୟକୁ ଏବେ ଦିନ ବଳାଉଛି ମନ ଯମୁନା ଯିବାକୁ ହେଲା ନଗର ଈଶ ଆଜି ବିଚାର ଇ ମନେ ବିଚାର ଇ ମନେ ଭାତାର ସୃଷ୍ଟିକୁ ଶ୍ରୋତୃମଣ୍ଡଳୀ ଗଣିତ କଟକର ଅଧୀଶ୍ୱର ଦନୁଜ ସମ୍ରାଟ ହିରଣ୍ୟକଶିପୁ ମନରେ ଭାବୁଛି ମୋର ଭାଇ ହିରଣାକ୍ଷ ବରୁଣ ରାଜା ସହିତ ସଂଗ୍ରାମ କରୁଛି ଏବାରେ ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିପୁର ବିଜୟୀ ହେବୁ ସମଗ୍ର ଧାତାର ସୃଷ୍ଟି ଆମର ପଦାନତ ହେବ ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିପୁରରେ ଆମେ ଅଧିନାୟକତ୍ୱ କରିବୁ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ଠିକ ଏତିକି ବେଳେ ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ନେଇ ଆସି ଦୂତ ଜଣକ ପହଞ୍ଚି ଯାଇଛି ଡାକୁଛି ହେ ମଣିମା ଆଜିର ଯୁଦ୍ଧରେ ଆପଣଙ୍କର ଭାଇ ବୀର ହିରଣାକ୍ଷ କୁଚକ୍ରୀ ନାରାୟଣ ଦ୍ୱାରା ବିନାଶ ହେଲେ ଶୁଣି ହିରଣାକ୍ଷ ବିନାଶ
ରାକ୍ଷସ ପତିତ ହୋଇଲା ଅକାରେ ପତିତ ହୋଇଲା ବାକିରେ କୁଳିତ କି ବାକିରେ କୁଳିତ କି ବାକିରେ କୁଳିତ ଖବର ପାଇବା ମାତ୍ରେ ସତେ ଯେପରି ହିରଣ୍ୟକଶିପୁ ମୁଣ୍ଡରେ ବଜ୍ର ପଡ଼ିଲା ଥର ଥର ଗାତ୍ର ଭାଇ ବଳ ଠାରୁ ଆଉ ତ ବଡ଼ ବଳ ନାହିଁ, ମୋ ଭାଇ ସହିତ ମୁଁ ଯଦି ସମର କ୍ଷେତ୍ରକୁ ଯାଇଥାନ୍ତି ତେବେ ଏପରି ଅବସ୍ଥା ଘଟି ନଥାନ୍ତା। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, କ୍ରୋଧରେ ଥର ଥର ହେଉଛି ରାକ୍ଷସ ହିରଣ୍ୟକଶିପୁ। ଘୂର୍ଣ୍ଣିତ ଲୋଚନ ଲୋହିତ ପାଇକଙ୍କୁ କହେ ଘପାଇ ମାର ବିଷ୍ଣୁ ଦପାଇ ମାର ବିଷ୍ଣୁ ଦପାଇ ମାର ବିଷ୍ଣୁ ଦପାଇ ନିସ୍ପାରିତ ହେଲା ନୟନ ଦ୍ୱୟ ଶରୀର ହେଲା ଲୋହିତ ବର୍ଣ୍ଣ। ଡାକିଲା ହେ ମୋର ସଭାସଦ ମଣ୍ଡଳୀ ପାଇକ ପ୍ରଜା, ଆଜିଠାରୁ ମୋ ରାଜ୍ୟରେ କେହି ସେ କୁତକ୍ରୀ ବିଷ୍ଣୁକୁ ପୂଜା କରିପାରିବେ ନାହିଁ। ଯଦି କାହାକୁ ବିଷ୍ଣୁ ପୂଜା କରୁଥିବାର ଦେଖିବ ତାକୁ ଜୀବନ୍ତ ଦଗ୍ଧ କରି ମାରିବ। ମୋ ଆଦେଶର ଯିଏ ଅବମାନନା କରିବ ତାକୁ ମୁଁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବି। ଆଜ୍ଞା, ସାରା ରାଜ୍ୟରେ ଆଦେଶନାମା ଜାରି କରି ବ୍ରହ୍ମାଙ୍କ ନିକଟରେ ତପସ୍ୟା କରିବା ପାଇଁ ହିରଣ୍ୟକଶିପୁ ଚାଲିଗଲା। ପିପାସା କ୍ଷୁଧା ଦି ବରଜି ବ୍ରହ୍ମାଙ୍କୁ ତୁମର ଇକ୍ର ବ୍ୟାଦେଶ କଠୋର ତପସ୍ୟା କରୁଛି ହିରଣ୍ୟକଶିପୁ। ଏକ ପାଦରେ ଉଭା ହୋଇ ହସ୍ତକୁ ଉର୍ଦ୍ଧକୁ ଟେକି କଠୋର ତପସ୍ୟାରେ ନିମଗ୍ନ ହୋଇଛି। ଇତିମଧ୍ୟରେ ବିତି ଯାଇଛି ଅନେକ ଦିନ। ଏବାରେ ପଣ୍ଡିତ ବ୍ରହ୍ମାଙ୍କର ଆସନ ହେଲା ଟଳମଳ। ଆଜି ଦୈତ୍ୟ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି, ଡାକୁଛନ୍ତି ବତ୍ସ ହିରଣ୍ୟକଶିପୁ, କାହିଁକି ଏପରି କଠୋର ତପସ୍ୟା କରୁଛୁ କହ। ଦୃଢ଼ ହସ୍ତ ହୋଇ ହିରଣ୍ୟକଶିପୁ ଡାକୁଛି, ହେ ଚତୁର ମୁଖ, ଆପଣଙ୍କ ନିକଟରେ ଅଧୀନ ଦାସବର ପ୍ରାର୍ଥନା କରୁଛି। ବ୍ରହ୍ମା ଡାକିଲେ ହିରଣ୍ୟକଶିପୁ, କି ବର ମାଗୁଛୁ ମାଗ, ମୁଁ ତାହା ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି। ପ୍ରତିଶ୍ରୁତେ ବ୍ରହ୍ମା କର ସେ ଦନୁଜ
ହିରେ ହା।
ମୁଖ ତିନିପୁରରେ ପଶୁ ପକ୍ଷୀ ଅସୁର ଦେବତା ନର କିନ୍ନର କାହାରି ହାତରେ ମୁଁ ମରିବି ନାହିଁ ପବନରେ ଉଡ଼ିବି ନାହିଁ ଜଳରେ ବୁଡ଼ିବି ନାହିଁ ଅଗ୍ନିରେ ପୋଡ଼ିବି ନାହିଁ ସୀତାମହକୁ ନିଜେ କଥାସ୍ତୁ କଲେ ଫେରି ଆସିଲା ଦୈତ୍ୟ ହିରଣ୍ୟକଶିପୁ ନିଜର ପ୍ରାସାଦରେ ପହଞ୍ଚି ପାରିଷଦ ମଣ୍ଡଳୀଙ୍କୁ ଡାକି ଆଦେଶ ଦେଲା ଆଦେଶିଲା ଯାଇ ବୁଲି ପୁରେ ପୁରେ ଶୈବ ଧର୍ମ କର ପ୍ରଚାର ନ ମାନିବ ଯେହୁ ଆଦେଶ ମୋହର ନ ମାନିବ ଯେହୁ ଆଦେଶ ମୋହର ବନ୍ଧୁସୂତ କର ଦାସୀର ପ୍ରଚଣ୍ଡ ଦୁର୍ଦ୍ଦାନ୍ତ ହୋଇ ଉଠିଲା ହିରଣ୍ୟକଶିପୁ ବିଷ୍ଣୁ ମନ୍ଦିର ମାନ ଭାଙ୍ଗିବା ସଙ୍ଗେ ସଙ୍ଗେ ବିଷ୍ଣୁ ନାମକୁ ଜପ କରୁଥିବା ଲୋକଙ୍କୁ ସହସ୍ତରେ ବଧ କଲା ଦନୁଜ ସମ୍ରାଟ ଭୟରେ ତ୍ରିଲୋକ ପଣ୍ଡିତେ ଥରହର ହେଲା ପୁତ୍ର ନାରାୟଣଙ୍କର ପରମ ଭକ୍ତ ପ୍ରହଲାଦ ଆଜ୍ଞା ବିଦ୍ୟା ଅଧ୍ୟୟନ କରୁଛି କୌଣସିଥିରେ ମନ ନାହିଁ ବିଷ୍ଣୁ ପୂଜାରେ ଧ୍ୟାନରେ ରତ ପ୍ରହଲାଦ ଡାକୁଛି ହେ ଗୁରୁବର ମୁଁ ଆଉ କିଛି ପଢ଼ିବି ନାହିଁ ସର୍ବବିଦ୍ୟାର ଉର୍ଦ୍ଧ୍ୱରେ ଯେଉଁ ନାରାୟଣ ତାଙ୍କରି ବିଷୟରେ ମୋତେ ପାଠ ପଢ଼ା ଏ ପିଲାଟା ଯାହା କଲାଣି ମତେ ତ ସବଂଶେ ମରାଇବ ତେଣୁ ରାଜାଙ୍କ ନିକଟରେ ଜଣେଇଲେ ହେ ମଣିମା ତୁମ ପୁଅ ପାଠ ନ ପଢି ସଦାସର୍ବଦା ବିଷ୍ଣୁ ନାମକୁ ଜପ କରୁଛି ବିଷ୍ଣୁ ପୂଜା କରୁଛି ତେଣୁ ମୁଁ ତାକୁ ବିଦ୍ୟା ପଢ଼ାଇ ପାରିବି ନାହିଁ ଅନେ ଗୁରୁ ବଚନ ଶୁଣି ରାକ୍ଷସ ଇନ ଦେଖିବି ହରି କର ରଖିବ କି ପ୍ରକାର ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଏ କଥା ଶୁଣି କ୍ରୋଧାନ୍ୱିତ ହିରଣ୍ୟକଶିପୁ ଡାକିଲା ରେ ପ୍ରହ୍ଲାଦ ଅଦୃଷ୍ଟ ତୋର ମନ୍ଦ ମୋ ପୁତ୍ର ହୋଇ ତୁ ହରି ନାମ ଜପ କରୁଛୁ ପୁତ୍ର ବୋଲି ମୁଁ କୁକ୍ରୋଧ ରଖିବି ନାହିଁ କ୍ରୋଧ ଡାକି ଅସୁରେ ଦେଶ ଦେଲା ଏହାକୁ ନେଇଯାଅ ସର୍ପ ଏବଂ ବ୍ୟାଘ୍ର ମୁଖରେ ଦେବ ଯଦି ଏ ଦୁରାଚାର ଶିବ ଶିବ କହିବ ତେବେ ମୋ ନିକଟକୁ ଆଣିବ ନତୁବା ତାକୁ ହାଣି ପକାଇବ ଆଜିକୁ ହାଣ ହାଣ ଖଡ଼ଗ ପ୍ରହ୍ଲାଦକୁ ହାଣିବା ପାଇଁ ଖଡ଼ଗ ଧରି ଧାଇଁଲେ କିଏ କହୁଛି ତା ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ପକା ତ ଆଉ କିଏ କହୁଛି ତା ହାତ ଗୋଡକୁ ହାଣି ପକା ସେଟା ଛଟପଟ ହୋଇ ମରିଯାଉ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ହାତ ଗୋଡକୁ ବାନ୍ଧି ପ୍ରହ୍ଲାଦକୁ ରାଜଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି ଗଡ଼ି ଯାଉଛି ଧାର ଧାର ଲୁହ ଭକ୍ତ ପ୍ରହ୍ଲାଦ ଆଖିରୁ କାନ୍ଦି କାନ୍ଦି ଡାକୁଛି ହେ ଠାକୁରେ ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ ଦାସ ଠାରେ କିମ୍ପା ରୋହିଣୀ ଚ ପଦମା। ନୟନା ହୃତ ମାନ ସାୟ ରଜ ଯେ ଯଦୁପତେ ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ପ୍ରହଲାଦକୁ ରାକ୍ଷସ ମାନେ ଘୋଷାଡ଼ି ଘୋଷାଡ଼ି ନେଇ ଯାଉଛନ୍ତି। ଯିଏ ଦେଖୁଛି ବାଳକ ପ୍ରହଲାଦ ପାଇଁ ହୃଦୟ ତାର ବିଗଳିତ ହୋଇଯାଉଛି। ରାକ୍ଷସ ମାନେ ଆଜ୍ଞା କଲେ କଣ? ଜଳନ୍ତା ଅଗ୍ନି କୁଣ୍ଡେ ନିକ୍ଷେପ କଲେ। ପ୍ରହଲାଦକୁ ନିକ୍ଷେପ କଲେ, ପଣ୍ଡିତେ ଲକ୍ଷ୍ୟ ଦେବେ ଜଳୁଥିବା ଅନଳ ଆଜ୍ଞା ଲିଭିଗଲା। ରାକ୍ଷସ ମାନେ ଭୟଭୀତ ହୋଇ ରାଜସଭାରେ ଆସି ପହଞ୍ଚିଛନ୍ତି। ଡାକିଲେ, ହେ ମଣିମା, କେତେ ଚେଷ୍ଟା କଲୁ, ଏଡ଼େ ଟିକେ ମେଞ୍ଚଡ ଟୋକା ମଲା ନାହିଁ, ଅଗ୍ନିରେ ପୋଡ଼ିଲା ନାହିଁ, ଅସ୍ତ୍ରରେ ଛିଡ଼ିଲା ନାହିଁ, ବ୍ୟାଘ୍ର ସର୍ପାଦି କେହି ଗ୍ରାସ କଲେ ନାହିଁ। ସେ ମନ୍ତ୍ର ଜାଣେ କେ ଜାଣି, ଆପଣ ତାର ବିଚାର କରନ୍ତୁ। ଆଜ୍ଞା ମହାପ୍ରଭ ଭରେ ହାଇଲା ରାକ୍ଷସ, ପାପିଷ ମରିବୁ ଆଜି ମୋ ଘରେ ପ୍ରଚଣ୍ଡ ବେଗରେ। ଶିଶୁ ପ୍ରହଲାଦ କୃଷ୍ଣ ଭାଗେ ଡାକେ ଦୁରାଚାର, କହ କାହିଁ ଅଛି ହରିପୁରରେ। ପରାଳ ମୂର୍ତ୍ତିକୁ ଧାରଣ କରି ଘାଇ ଯାଉଛି ହିରଣ୍ୟକଶିପୁ ପ୍ରହଲାଦ ନିକଟକୁ। ଡାକୁଛି, ରେ ପାପିଷ୍ଟ ବାଳକ, ତୋ ହରି କେଉଁଠି ଅଛି ଦେଖା। ବିରାଟ କାୟ ଗଦାରେ ପ୍ରହଲାଦର ପୃଷ୍ଠ ଭାଗରେ ଖୁବ ଜୋରରେ ବାଡ଼େଇଲା। ମନରେ ଭାବିଥିଲା, ଏବାରେ ମେଞ୍ଚଡ ଟୋକାଟା ମରିଯିବ। ହରି ପାଦରେ ଦେହୁ ମଗନ, ରାକ୍ଷସଟା ତାର ବା କଣ କରିବ। ଯେତେବେଳେ ପଣ୍ଡିତେ ହିରଣ୍ୟକଶିପୁ ଦେଖିଲା ପ୍ରହଲାଦ ନ ମରିଲା, ଆଜ୍ଞା ପୁଣି କଣ କଲା, ବୁଲାଇ ବୁଲାଇ ଫିଙ୍ଗିଲା ଉର୍ଦ୍ଧକୁ, ପୋଇଲା କଚାଡ଼ି ହୋଇ ମର।
ଖଡ଼ଗ ଧରି ବୀର
ହାଇ ହାରିବି ନିଶ୍ଚୟ ଖର।
ধরি বুলেই বুলেই ফোপাড়ি দেলা উপরকু ডাকিলা রে দুরাচর এখন তু ভুবিরে কচাড়ি হই মরে মন্ডলী লক্ষ্য দেবে কচাড়ি হয়ে মরিবা পরিবর্তে শান্ত সরল শিশুটি হিরণ্যকশিপু সম্মুখে ছিড়া হেলা এ ঘটনা দেখি রাক্ষস আজ্ঞা কলা কোণ খড়গ উঁচাই ধাউসি হানিবা লাগি ডাকুছি রে প্রহ্লাদ তোতে যেউ হরি রখুছি সেই হরি কেউঠি অছি মতে দেখা অতি বিকলে কহে হে জনক সে বিষ্ণু সর্বব্যাপক সবু স্থানরে অছন্তি তুম হৃদয়রে অছন্তি সম্মুখরে থিবা স্তম্ভরে মধ্যে অছন্তি এ সন বচন সমগদা হসে ধরি বিশ্ব যায় ধরি স্তম্ভ মধু হরি ধীরে আসন্তি যে অবতরি হে সজন মন্ডলী লক্ষ্য দেবে বজ্র সম গদাকু নেই স্তম্ভরে পিটিলা হিরণ্যকশিপু প্রচন্ড আঘাতরে স্তম্ভ টিপণীতে দুই ফাল হয়ে ফাটিগলা তন্মধ্যরু নৃসিংহ রূপকু ধারণ করি বাহারিলে পরম ব্রহ্ম নারায়ণ সিংহ বদন নর শরীর চতুর্ধামূর্তি পরম ব্রহ্ম নারায়ণঙ্কর চতুর্ভুজরে শোভা পাউছি শঙ্খচক্র গদা পদ্ম রাক্ষস মনরে চিন্তা করুছি এবারে মোর মৃত্যু সুনিশ্চিত ভাবুক মন্ডলী লক্ষ্য দেবে নারায়ণ আজি করুছন্তি কোণ অঙ্কে পকাই দৈত্য শরীর উপরে পকাই নৃসিংহ স্বামী তীক্ষ্ণ নখরে তার হৃদয় কু বিদারণ কলে প্রাণ নাটিকা উড়ি চালি গলা গোবিন্দ অঙ্গরে লীন হেলা শুনিলে গুণি করন গেইবারে মন কর্ণ মহিমা ভয়ঙ্কর সে আখ্যান যুগ যুগ পাই ভগবান সিংহ রূপে বিদ্রমান পূজা পাঞ্চি মধ্য হুবন নরসিংহ নারায়ণ আরে অধিক মাগে শরণ সম্পূর্ণ সাগরে সর্বে বলন্তু আনন্দ একবার হরি হরি বল ইয়ে ভারত মাতার দুঃখ দূর হেউ হে